ଆଡ଼ ଆସିଲା ମେଘ ପାଲିଙ୍କିରେ ବସି ରାଧା କାହ୍ନୁକୁ ଦେଖି ଚାଲ ଯିବା ସଖୀ। ଆଜି ପରା ଶୁକ୍ଳ ଏକାଦଶୀ ସଖୀ, ଆଜି ପରା ଶୁକ୍ଳ ଏକାଦଶୀ। ମୟୂର ନାଚିଲା ଆଷାଢ଼ ଆସିଲା ମେଘ ପାଲିଙ୍କିରେ ବସି ରାଧା କାହ୍ନୁକୁ ଦେଖି ଚାଲ ଯିବା ସଖୀ। ଆଜି ପରା ଶୁକ୍ଳ ଏକାଦଶୀ ସଖୀ, ଆଜି ପରା ଶୁକ୍ଳ ଏକାଦଶୀ। ମଇତାପୁରରେ ତାଙ୍କ ମନ୍ଦିର, ଆହା କି ସୁନ୍ଦର କି ମନୋହର, ସତେ କି ଜୀବନ୍ତ ପ୍ରତିମା ସିଏ, ଚଉଦିକେ ବାସ ଚହଟୁ ଥାଏ। ଭକତ ମନରେ କାହ୍ନୁ ଭରି ଦିଏ ଖୁସି। ଆଜି ପରା ଶୁକ୍ଳ ଏକାଦଶୀ ସଖୀ, ଆଜି ପରା ଶୁକ୍ଳ ଏକାଦଶୀ। ରାଧା କାହ୍ନୁ ଆମ ଅତି ନିଜର, ଯେତେ ଦୁଃଖ ଥିଲେ ହୁଅଇ ଦୂର, ପାପ କରିଥିଲେ ପାଇବୁ ପୁଣ୍ୟ, ଜୀବନ କାତର ହୋଇବ ଧନ୍ୟ। ଚାହିଁଦେଲେ ହେବୁ ନାହିଁ ଧର୍ମ ଦାଣ୍ଡ ଦୋଷୀ। ଆଜି ପରା ଶୁକ୍ଳ ଏକାଦଶୀ ସଖୀ, ଆଜି ପରା ଶୁକ୍ଳ ଏକାଦଶୀ। ଆସ ବୁଲି ଯିବା ମଇତାପୁର, ସତେ କି ଲାଗିବ ସରଗପୁର, ଲାଗିଗଲେ ଥରେ କାହ୍ନୁର ଡରି, ଜୀବନ ସାଗରେ ଯିବୁ ଲୋତରି। ଏଇଠି ମିଳିବ ଗୟା ବୃନ୍ଦାବନ କାଶୀ। ଆଜି ପରା ଶୁକ୍ଳ ଏକାଦଶୀ ସଖୀ, ଆଜି ପରା ଶୁକ୍ଳ ଏକାଦଶୀ ସଖୀ ସଖୀ ସଖୀ, ଆଜି ପରା ଶୁକ୍ଳ ଏକାଦଶୀ ସଖୀ, ଆଜି ପରା ଶୁକ୍ଳ ଏକାଦଶୀ।